आकाशवाणी संवाद पढ़ुंती नलय रंजन मिश्र। दुईदिनिया साउदी आरब गस्तरे जाई रियादरे पहुंचले वैदेशिक व्यापार मंत्री डॉक्टर एस जयशंकर। जम्मू कश्मीर विधानसभा निर्वाचन पर बीजेपी घोषणा कला आउ एक दसजणिया प्रार्थी तालिका। आज पालन कराउछि आंतर्जातिक साक्षरता दिवस। लक्ष्मण कोठा भुशुड़ी पड़ा घटन मृत्यु संख्या 8 को वृद्धि। एवं महाराष्ट्र तेलंगाना एवं ओडिशा रे आसंता काली पर्यंत प्रबल वर्षा नहीं पानीपाग विभाग पूर्वानुमान। वैदेशिक व्यापार मंत्री डॉक्टर एस जयशंकर दुईदिनिया साउदी आरब गस्तरे जाई आज रियाद ठारे पहुंचिछन्ति। सेठारे सरकारी प्रतिनिधि तथा रियाद सरकारक प्रोटोकल व्यापार उपमंत्री अब्दुल नाजिद अलस्मारी तांको स्वागत जणाइछन्ति। एही दुईदिनिया गस्त अवसरें डॉक्टर जयशंकर भारत उपसागरीय सहयोग परिषद जीसीसी प्रथम विदेश मंत्री बैठक में जोगदेवे। एही अवसरें जीसीसी सदस्य राष्ट्र वैदेशिक मंत्री द्विपाक्षिक संपर्क आलोचना करिवार कार्य सूची रही। जीसीसी सदस्यभुक्त राष्ट्रगुड़िक भारत पर एक प्रमुख वाणिज्य सहयोगी भाव उभा होती। से अंचल प्राय 8.9 नियुत प्रवासी भारतीय बसवास कर विभिन्न क्षेत्र में भारत और जीसीसी सदस्य राष्ट्र मध्य द्विपाक्षिक संपर्क को अधिक सुदृढ़ करने बैठक गुरुत्वपूर्ण भूमिका निर्वाह कर। गस्तर द्वितीय पर्यायर डॉक्टर जयशंकर मंगलवार दुईदिना जर्मानी गस्तर जीवर तृतीय द्विपाक्षिक बर्लिन गस्त। उभय भारत और जर्मानी एक दृढ़ रणनैतिक भागीदारी अंशीदार और जर्मानी भारत अन्यतम प्रमुख वाणिज्य सहयोगी और बृहत्तम प्रत्यक्ष विदेशी निवेशकों मध्य अन्यतम। गस्त समय वैदेशिक व्यापार मंत्री डॉक्टर जयशंकर जर्मानी फेडराल वैदेशिक मंत्री सहित मंत्रिमंडल अन्य सदस्यों साक्षात करने कार्यक्रम रही। जयशंकर चलित मास 12 तारीख में स्विट्जरलैंड जेनेभा गस्तरे जिबे। जेनेभारे जातिसंघ कार्यालय और यहां अन्यान्य संस्था और आंतर्जातिक संगठन मुख्यमानन सह डॉक्टर जयशंकर आलोचना करिवार कार्यसूची रही। जम्मू कश्मीर विधानसभा निर्वाचन पर बीजेपी आउ एक दसजणिया प्रार्थी तालिका घोषणा कर। आरएस पठाणिया पूर्व उधमपुर आसन गुलाम महम्मद मीर हंडवारा आसन प्रार्थी होती। बांदीपुरा विधानसभा आसन नसीर अहमद लोन प्रार्थी होती। तृणमूल कांग्रेस नेता जहोबर सरकार राज्यसभा सदस्य पदर इस्तफा प्रदान कर। दलर मुख्य तथा पश्चिमबंग मुख्यमंत्री ममता बानर्जी को से एक चिट्ठी लिखिंट। राज्य सांप्रतिक स्थिति नहीं से क्षोभ प्रकाश करने इस्तफा प्रदान कर। दलर दुर्नीति और दलय नेता एक गोष्ठी कार्यकलाप निराश कर चिठी उल्लेख कर। महिला डाक्तर दुष्कर्म और हत्या घटन दोषी दंड देवा लगे राज्य सरकार त्वरित पदक्षेप नेबार विफल हो। जम्मू काश्मीर विधानसभा निर्वाचन पर प्रचार कार्य क्रमशः जोर धरी। प्रथम पर्याय पर नामांकन पत्र दाखल जांच एवं प्रत्याहार प्रक्रिया शेष होई। द्वितीय पर्याय विधानसभा निर्वाचन पर नामांकन पत्र जांच प्रक्रिया शेष होई। राजनैतिक दलगुड़िक पक्ष निज निज प्रार्थी सपक्ष में प्रचार चली। प्रतिरक्षा मंत्री राजनाथ सिंह आज रामबन और बनिहाल निर्वाचन सभा में दलय प्रार्थी सपक्ष में प्रचार करेंगे। प्रचार उद्देश्य स्वराष्ट्रमंत्री अमित शाह और लोकसभा विरोधी दल नेता राहुल गांधी इतिमध्ये जम्मू कश्मीर गस्त कर सारी। श्री शाह गतकाली जम्मूर पालोर अंचल एक निर्वाचन रैली को संबोधन करते। विकास एवं जातीय निरापत्ता प्रति सरकार प्रतिबद्धता को सही अवसर में दोहराई। सूचनाजोग्य आसंता 18 तारीख में प्रथम पर्याय विधानसभा मतग्रहण हो। राजनैतिक दलगुड़िक तुंग नेता तथा स्टार प्रचारक क्रमशः प्रचार कार्य सामिल होने प्रस्तुत होती। आसंता 25 तारीख में द्वितीय पर्याय और अक्टोबर 1 तारीख तृतीय पर्याय मतग्रहण सह 8 तारीख में भोट गणति हो फलाफल प्रकाश पाइब। आंतर्जातिक साक्षरता दिवस आज पालन कराउछि। साक्षरतार महत्व संपर्क में जनसचेतनता वृद्धि करने लक्ष्य प्रतिवर्ष सेप्टेम्बर 8 तारीख को आंतर्जातिक साक्षरता दिवस भाव पालन कराए। चलित वर्षर विषयवस्तु रही बहुभाषी शिक्षा को प्रोत्साहित करिबा पारस्परिक बुझामण और शांति साक्षरता। केन्द्र विद्यालय शिक्षा और साक्षरता विभाग पक्ष स्पेक्ट्रम साक्षरता शीर्षक एक आंतर्जातिक सम्मेलन आयोजन कर। साक्षरतार विभिन्न दिगक अनुधान करने लक्ष्य जाति एवं आंतर्जातिक विशेषज्ञ को नहीं सम्मेलन आयोजन करा जाएगी। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କହିଛନ୍ତି ଯୁବବର୍ଗଙ୍କୁ ନିଜର ଦକ୍ଷତା ଏବଂ ଚିନ୍ତାଧାରା ପ୍ରକଟ କରିବାରେ ଜାତୀୟ ଶିକ୍ଷାନୀତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସାକ୍ଷରତା ଦିବସ ଅବସରରେ ଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଧନକଡ଼ କହିଛନ୍ତି ଭାରତର ଭାଷା ସଂସ୍କୃତି ଅତ୍ୟନ୍ତ ମହାନ। ଜାତୀୟ ଶିକ୍ଷାନୀତିରେ ମାତୃଭାଷାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ସାକ୍ଷରତା ଲୋକଙ୍କୁ ଆତ୍ମନିର୍ଭର କରିବାରେ ମାର୍ଗଦର୍ଶନ କରିଥାଏ। ସାକ୍ଷରତା ଦିଗରେ ସମସ୍ତେ ସହଯୋଗ କରିବାକୁ ଉପରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ଜଣକୁ ସାକ୍ଷର କରିବା ମାନବିକତାର କାର୍ଯ୍ୟ ବୋଲି ଶ୍ରୀ ଧନକଡ଼ କହିଛନ୍ତି। ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବିଭିନ୍ନ କ୍ଷେତ୍ରରେ ଭାରତ ଏବେ ଉନ୍ନତି ପଥରେ ଗତି କରୁଛି ବୋଲି ଶ୍ରୀ ଧନକଡ଼ କହିଛନ୍ତି। ଗଣପର୍ବ ନୂଆଖାଇ ପାଇଁ ଆଜି ପଶ୍ଚିମ ଓଡ଼ିଶା ଉତ୍ସବ ମୁକର ହୋଇଉଠିଛି। ଇଷ୍ଟଦେବୀଙ୍କ ପାଖରେ ପ୍ରଥମ ଅମଳ ଖାଦ୍ୟଶସ୍ୟ ଲାଗି ହେବା ପରେ ପରିବାରର ସଦସ୍ୟମାନେ ନବାନ୍ନ ଗ୍ରହଣ କରିଥାନ୍ତି। ପଶ୍ଚିମ ଓଡ଼ିଶାର ଶକ୍ତିପୀଠଗୁଡ଼ିକ ମଧ୍ୟରେ ସମ୍ଭଲପୁରର ମା ସମଲେଶ୍ୱରୀ, କଳାହାଣ୍ଡିର ମା ମାଣିକେଶ୍ୱରୀ, ଜୁନାଗଡ଼ର ମା ଲଙ୍କେଶ୍ୱରୀ, ବଲାଙ୍ଗୀର ଏବଂ ପାଟଣାର ମା ପାଟଣେଶ୍ୱରୀ, ସୁବର୍ଣ୍ଣପୁରର ମା ସୁରେଶ୍ୱରୀ ଏବଂ ଅନ୍ୟ ଇଷ୍ଟଦେବୀଙ୍କ ନିକଟରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଆଜି ନବାନ୍ନ ଲାଗି ହୋଇଛି। ନୂଆଖାଇ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀ ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି ନୂଆଖାଇ ଆମ କୃଷିଭିତ୍ତିକ ଜନଜୀବନର ଏକ ମହାନ ପର୍ବ। ଦେଶର କୃଷକ ଭାଇଭଉଣୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ଏହା ଏକ ବିଶେଷ ଅବସର। ନୂଆଖାଇ ପର୍ବ ସମସ୍ତଙ୍କ ଜୀବନକୁ ସୁଖ ସମୃଦ୍ଧିରେ ଭରିଦେବ ବୋଲି ରାଷ୍ଟ୍ରପତି କାମନା କରିଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ କୋଠା ଭୁଷୁଡ଼ି ପଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା 8କୁ ବୃଦ୍ଧି ପାଇଛି। ଭଗ୍ନାବଶେଷ ତଳୁ ଆଉ 3 ଜଣଙ୍କର ମୃତଦେହ ଉଦ୍ଧାର ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ଏଥିରେ 28 ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିିିିତ ହେଉଛନ୍ତି। ଲକ୍ଷ୍ନୌର ଟ୍ରାନ୍ସପୋର୍ଟ ନଗର ଅଞ୍ଚଳରେ ହରିମିଲାପ ନାମକ ଏକ 3-ମହଲା କୋଠାଟି ଗତ ସନ୍ଧ୍ୟାରେ ଭୁଷୁଡ଼ି ପଡ଼ିଥିଲା। ସେଠାରେ ପ୍ରଥମେ 5 ଜଣଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା। ପୁଲିସ୍ ଓ ପ୍ରଶାସନ ସହ ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2,00,000 ଟଙ୍କା ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆଫ୍ରିକୀୟ ରାଷ୍ଟ୍ରର ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଖାଦ୍ୟ ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟରେ ଭାରତ ମାନବିକ ସହାୟତା ପଠାଇଛି। 3 ଆଫ୍ରିକୀୟ ରାଷ୍ଟ୍ର ଜିମ୍ବାୱେ, ଜାମ୍ବିଆ ଏବଂ ମାଲାୱିକୁ ଏହି ସହାୟତା ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛି ଗତକାଲି 1,000 ଟନ୍ ଚାଉଳ ଜିମ୍ବାୱେକୁ ପଠାଯାଇଛି। ଜାମ୍ବିଆକୁ 1,300 ଟନ୍ ମକା ରପ୍ତାନୀ କରାଯାଇଛି। ଏହି ସହାୟତା ଜାମ୍ବିଆର ଖାଦ୍ୟ ଏବଂ ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ। ମରୁଡ଼ି ପ୍ରଭାବିତ ମାଲାୱିକୁ 1,000 ଟନ୍ ଚାଉଳ ପଠାଯାଇଛି। ଏଲିନିନୋ ଦ୍ୱାରା ସୃଷ୍ଟ ଭୟଙ୍କର ମରୁଡ଼ିର ମୁକାବିଲା ଲକ୍ଷ୍ୟରେ ଭାରତ ଏହି ମାନବିକ ସହାୟତା ପଠାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2025 ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଚଳିତ ମାସ 15 ତାରିଖ ରହିଛି। ପ୍ରତିବର୍ଷ ଜାନୁଆରୀ ମାସରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଡିସେମ୍ବର 26 ତାରିଖରେ ବୀର ବାଲ୍ ଦିବସ ଅବସରରେ ଏହା ଘୋଷଣା କରାଯିବ। ପିଲାଙ୍କ ଶକ୍ତି, ସଂକଳ୍ପ, ଦକ୍ଷତା, ଉତ୍ସାହ ଏବଂ ଧୈର୍ଯ୍ୟକୁ ସମ୍ମାନ ଜଣାଇବା ଏହି ପୁରସ୍କାରର ମୁଖ୍ୟ ଉଦ୍ଦେଶ୍ୟ। 5 ବର୍ଷରୁ ଅଧିକ ଏବଂ 18 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଏହି ପୁରସ୍କାର ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରାଯାଇପାରିବ। ଦେଶର ପଶ୍ଚିମ, ପୂର୍ବ ଏବଂ ଦକ୍ଷିଣ ଭାଗରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଓଡ଼ିଶାରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଆସାମ, ମଣିପୁର, ତ୍ରିପୁରା, ମଧ୍ୟପ୍ରଦେଶ, ଛତିଶଗଡ଼, କୋଙ୍କଣ, ଗୋଆ, ବିଦର୍ଭ, ଉପକୂଳ କର୍ଣ୍ଣାଟକ ଏବଂ ପୂର୍ବ ଉତ୍ତରପ୍ରଦେଶର କେତେକ ସ୍ଥାନରେ ଆସନ୍ତା ସପ୍ତାହରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦୁଇଦିନିଆ ସାଉଦି ଆରବ ଗସ୍ତରେ ଯାଇ ରିୟାଦରେ ପହଞ୍ଚିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ଆଉ ଏକ 10-ଜଣିଆ ପ୍ରାର୍ଥୀ ତାଲିକା। ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସାକ୍ଷରତା ଦିବସ। ଲକ୍ଷ୍ନୌ କୋଠା ଭୁଷୁଡ଼ି ପଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା 8କୁ ବୃଦ୍ଧି ଏବଂ ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଓଡ଼ିଶାରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ସମ୍ବାଦ ଶେଷ ହେଲା।